ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳର ନେତା ନରେନ୍ଦ୍ର ମୋଦି ଲଗାତାର ତିନି ନମ୍ଘର ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ଗଲାକାଲି ହୋଇଥିବାର ଗୋଟିଏ ସ୍ୱତନ୍ତ୍ର ସମାରୋହଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ମୋଦିଙ୍କୁ ପଦ ଆଉ ଗୋପନୀୟତାର ଶପଥପାଠ କରାଇଥିଲେ। ସମାରୋହଟି ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ 71 ଜଣ ଶପଥପାଠ କରିଛନ୍। ସେମାନଙ୍କର ଭିତରେ 30 ଜଣ କ୍ୟାବିନେଟ୍ ମନ୍ତ୍ରୀ, 5 ଜଣ ସ୍ୱାଧୀନ ପାହ୍ୟାର ରାଷ୍ଟ୍ରମନ୍ତ୍ରୀ ଆଉ 36 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍। ଇତାର ଭିତରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଆର୍ ଅଶ୍ୱିନୀ ବୈଷ୍ଣବ ଶପଥ ନେଇଛନ୍। ଶପଥ ଗ୍ରହଣ ସମାରୋହଟି ସାତଟା ଦେଶର ରାଷ୍ଟ୍ରମୁଖ୍ୟଙ୍କ ସହିତ 8000 ଅଧିକା ଅତିଥି ଯୋଗ ଦେଇଥିଲେ। ରାଜ୍ୟର ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ୱର ଜନତା ମଇଦାନ ଆଇବା 12 ତାରିଖ ବୁଧବାର ଦିନ ହେବା। ସୂଚନା ଅନୁସାରେ ଆଇବା କାଲି ବିଜେପି ବିଧାୟକ ଦଳର ବୈଠକ ହେବା ଆଉ ସେନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବା। ବିଧାୟକ ଦଳର ନେତା ନିର୍ବାଚନ ଲାଗି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଉ ଭୂପେନ୍ଦର ଯାଦବ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବେ। ସିଆଡ଼େ ଶପଥ ଗ୍ରହଣ ସମାରୋହଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଆର୍ ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଥିଲାଗି ଜନତା ମଇଦାନ ପ୍ରସ୍ତୁତି ସଙ୍ଗେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଉଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଲାଗି ସମ୍ବଲପୁର ସହର ଉତ୍ସବ ମୁଖର ହୋଇଛି। ଗଲାକାଲି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଅଲଗା ଶୀତଳଷଷ୍ଠୀ ଯାତ୍ରୀ କମିଟି ତରଫୁ ଶିବମନ୍ଦିରମାନଙ୍କର ମହାଦେବଙ୍କର ବିହା ଲାଗି ହନୁମାନ ଅଲଗା ଅଲଗା ଶୋଭାଯାତ୍ରାଥି ଯାଇକରି ଦେବ ବିବାହତି ଯୋଗ ଦେବାର ଲାଗି ନିୟୁତା ଦେଇଛନ୍। ସିଆଡ଼େ ଆଜ ଦେବଦେବ ମହାଦେବ ଇ ବଛରର କନ୍ୟାପକ୍ଷ ଘରକେ ବରାତି ଯିବେ ଆର୍ ବ୍ରାହ୍ମ ମୁହୂର୍ତ୍ତତି ଦେବ ଦମ୍ପତିଙ୍କ ଲୌକିକ ବିହା ହେବା। ଆଇବା କାଲ ଅଧାରାତି ଦେବ ଦମ୍ପତିଙ୍କ ନଗର ପରିକ୍ରମା ଯାତ୍ରାଥି ବାହାରିକରି 12 ତାରିଖ ଉପରବେଳା ଦେବ ଦମ୍ପତି ନିଜ ନିଜର ମନ୍ଦିରକେ ଫିରବେ। କେନ୍ଦ୍ର ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ ତରଫୁ ଜୀବନ ପ୍ରମାଣପତ୍ର ଦାଖଲ ଲାଗି ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜିର ବିକାଶ କରାଯାଇଛି। ଏଥିଲାଗି ପେନ୍ସନଧାରୀମାନେ ଘରେ ବସିକରି ଡିଏଲ୍ସି ଦାଖଲ କରିପାରିବେ। କେନ୍ସି ଆଣ୍ଡ୍ରଏଡ୍ ଫୋନ୍ ଜରିଏ ସେମାନେ ଇଟା ଦାଖଲ କରିପାରିବେ। ଇ ପ୍ରକ୍ରିୟା ଜଣେ ପେନ୍ସନଧାରୀଙ୍କୁ ନିଜର ଘରେ ବସିକରି ସୁବିଧା ଅନୁସାରେ ଗୋଟିଏ ସ୍କାର୍ଟ ବ୍ୟବହାରତୀ ଫେସିଆଲ୍ ସ୍କେନ୍ଥି ପରିଚୟ ପ୍ରମାଣ କରିବାର ସୁବିଧା ଦେଉଛି। ଗଲା 2022 ମସିହା ଜୁଲାଇ ମାସରୁ ମୂଲ ହୋଇଥିବା ଇ ପ୍ରକ୍ରିୟାଥି 2022-23 ମସିହାଥି 2,10,000 ପେନ୍ସନଧାରୀ ଇତାର ସୁବିଧା ନେଇଛନ୍। ସେନ୍ତା 2023-24 ବଛରଥି 6,60,000 ଲୋକ ଇ ଟେକ୍ନୋଲୋଜିର ବ୍ୟବହାର କରିଛନ୍। ଗଲା ଆର୍ଥିକ ବର୍ଷରେ ପ୍ରାୟ 60,00,000 ଲୋକ ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଦିଆଯାଇଥିବାର ଜଣାପଡ଼ିଛି। ବିଦେଶରେ ପଢ଼ୁଥିବା ଡାକ୍ତରୀ ଛାତ୍ରଙ୍କ ଲାଗି ନ୍ୟାସନାଲ୍ ମେଡିକାଲ୍ କମିଶନ ଏନ୍ଏମ୍ସି ନୂଆ ନିୟମ କରିଛି। ଏହି ନିୟମ ଅନୁସାରେ ବିଦେଶୀ ଡାକ୍ତରୀ ଛାତ୍ରମାନେ ଅନ୍ଲାଇନ୍ ଥିଓରି କ୍ଲାସ୍ ସହିତ ଅଫ୍ଲାଇନ୍ ଥି ପ୍ରାକ୍ଟିକାଲ୍ ଆର୍ କ୍ଲିନିକାଲ୍ ଟ୍ରେନିଂ ନେବେ। ଯେନ୍ ବିଦେଶୀ ଡାକ୍ତରୀ ଛାତ୍ରମାନେ ଅନ୍ଲାଇନ୍ ଥି କ୍ଲାସ୍ କରିଛନ୍ ସେମାନଙ୍କୁ ଏଫ୍ଏମ୍ଜି ପରୀକ୍ଷାର ଯୋଗ୍ୟତା ହାସଲ କରବାର୍କେ ପଡ଼୍ବା। ଇତାରୁତ୍ରୁ ସେମାନେ 2-3 ବଛର ଲାଗି ରୋଟେଟିଂ ମେଡିକାଲ୍ ଇଣ୍ଟର୍ଣ୍ଣସିପ୍ କରବାର୍କେ ବାଧ୍ୟ କରାଯାଇଛି। ଏହି ନିର୍ଦ୍ଦେଶନାମା ବାହାରବାର ତାରିଖନୁ ଇଟା କାର୍ଯ୍ୟକାରୀ ହେବା ବୋଲି ଜଣାପଡ଼ିଛି। ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଆଉ କଲେଜର ପିଜି ନାଁ ଲେଖାର ଲାଗି ଏସ୍ଏସ୍ବି ତରଫୁ ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ଆଇବା 22 ତାରିଖ ଦିନ ଏଡ୍ମିଟ୍ କାର୍ଡ଼ ମିଳିବା। ଆଇବା ଜୁଲାଇ 3-14 ତାରିଖ ତକ୍ ଇ ପରୀକ୍ଷା ହେବା। ଇ ବଛର 113 ଶିକ୍ଷାନୁଷ୍ଠାନର 28,922 ସିଟ୍ଥି ନାଁ ଲେଖା ହେବା। ଏଥିଲାଗି 63,184 ଜଣ ଆବେଦନ କରିଥିବାର ବେଳେ 62,544 ଜଣ ଅନ୍ଲାଇନ୍ଥି ଆବେଦନ ପତ୍ର ଦାଖଲ କରିଛନ୍। ଦୁଇବର୍ଷିଆ ବିଏଡ୍ ନାଁ ଲେଖା ଆବେଦନ ଆଜ ଶେଷ ହେଉଛି। ଗଲା ମାସ 29 ତାରିଖନୁ ସାମ୍ସ ୱେବ୍ସାଇଟ୍ଥି ନାଁ ଲେଖା ମୂଲ ହୋଇଛି। ଏଥିଲାଗି 77,940 ଜଣ ଦରଖାସ୍ତ କରିଛନ୍। ଆବେଦନକାରୀମାନଙ୍କର ସବୁ ଦରଖାସ୍ତ ଆଇବା 18 ତାରିଖ ଦିନ ଷ୍ଟେଟ୍ ସିଲେକ୍ସନ ବୋର୍ଡ ଏସ୍ଏସ୍ବି ନ ଦାଖଲ କରାଯିବା। ଜୁଲାଇ 15 ତାରିଖ ଏସ୍ଏସ୍ବି ୱେବ୍ସାଇଟ୍ www.ssbodisha.ac.in ଥି ଏଡ୍ମିଟ୍ କାର୍ଡ଼ ମିଳିପାରିବା। ଯୁକ୍ତ 2 ଇନ୍ଷ୍ଟାଣ୍ଟ ପରୀକ୍ଷା ଆଇବା 28 ଆଉ 29 ତାରିଖ ଦିନ ହେବା। ଏଥିଲାଗି ଗଲା 1-5 ତାରିଖ ଭିତରେ ଫର୍ମ ପୂରଣ କରାଯାଇଥିଲା। ହେଲେ ସିଏଚ୍ଏସ୍ସି ତରଫୁ ଆଇବା କାଲ ଆଉ 12 ତାରିଖ ଦିନ ଫେର୍ ଘାଏ ଫର୍ମ ପୂରଣ ଲାଗି ସୁଯୋଗ ଦିଆଯାଇଛି। ରାଜ୍ୟର ଉପକୂଳ ଓଡ଼ିଶାନ ଆଜି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କାଲବୈଶାଖୀ ପ୍ରଭାବତି କମ୍ନୁ ମଧ୍ୟମ ଧରଣର ବର୍ଷା ସହିତ ଧୁକା ହୋଇପାରେ। ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ ଆଉ ନୂଆପଡ଼ା ସହିତ ରାଜ୍ୟର 15 ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। এচিনির আঞ্চলিক খবর ইনু শেষ হল আরবেলর আঞ্চলিক খবর শুনিপারবে রাতির 7:02 থি জুহার।